ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ବ୍ରହ୍ମପୁର, କଲାହାଣ୍ଡି, ନବରଙ୍ଗପୁର ଆର୍ କୋରାପୁଟ ଲୋକସଭା କ୍ଷେତ୍ର ଲାଗି ଆଜି ସରିଲା ନାମାଙ୍କନ ପତ୍ର ଦାଖଲ। ଆଇବା କାଲ ଦୁଇ ନମ୍ଘର କ୍ଷେପେ ଦେଶର 88 ଆସନ ଲାଗି ହେବା ଭୋଟ। ସୋନପୁରନ ବିଜେପିର ବିଜୟ ସଂକଳ୍ପ ସମାବେଶଟି ଯୋଗ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଦେଶର ବିକାଶ ଲାଗି ସଂକଳ୍ପ ନେବାରକେ ଲୋକମାନଙ୍କୁ ଦେଲେ ଆହ୍ୱାନ। ମେଲେରିଆ ବିରୋଧୀ ଲଢ଼େଇକେ ତୁର୍ତ୍ତି କରବାର ବାର୍ତ୍ତାକେ ନେଇକରି ଆଜି ପାଳନ ହେଉଛି ବିଶ୍ୱ ମେଲେରିଆ ଦିବସ। ଆଉର୍ ରାଜ୍ୟ ଜାରି ରହିଛେ ଜବର ଖରା। ଝାରସୁଗୁଡ଼ାନ ରେକର୍ଡ କରାଯାଇଛି ସବୁନୁ ଜହତାତି 43.8 ଡିଗ୍ରୀ ସେଲ୍ସିୟସ। ରାଜ୍ୟର ପହିଲା ଖେପ ଭୋଟ ଲାଗି ନାମାଙ୍କନ ପତ୍ର ଦାଖଲ ଆଇଛି ସିସିଜି। ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଏତକ କଲାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଆର୍ କୋରାପୁଟ ଲୋକସଭା ଆସନ ଲାଗି 30 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍। ସେନ୍ତା ଇତାର ଅଧୀନତି 28 ବିଧାନସଭା ଆସନ ଲାଗି 178 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍। ଆଇବା କାଲ ନାମାଙ୍କନ ପତ୍ରମାନଙ୍କ ଯାଞ୍ଚ ହେବା। 29 ତାରିଖ ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାର ଲାଗି ଶେଷ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଆଇବା ମାସ 13 ତାରିଖ ଦିନ ଭୋଟ ହେବା। ସିଆଡ଼େ ରାଜ୍ୟ ଦୁଇ ନମ୍ଘର କ୍ଷେପ୍ତି ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଆର୍ ଆସ୍କା ସଂସଦୀୟ କ୍ଷେତ୍ର ଆଉ ବିଧାନସଭା ଆସନମାନଙ୍କୁ ଭୋଟ୍ ହେବା। ଏଥିଲାଗି ଆଇବା କାଲିନୁ ମେ ମାସର 3 ତାରିଖ ତକ ନାମାଙ୍କନ ପତ୍ର ଦାଖଲ କରାଯିବା। ଲୋକସଭା ନିର୍ବାଚନର ଦୁଇ ନମ୍ଘର କ୍ଷେପେ ଆଇବା କାଲ ଦେଶର 13 ରାଜ୍ୟ ଆଉ କେନ୍ଦ୍ରଶାସିତ ଇଲାକାର 88 ଲୋକସଭା ଆସନ ଲାଗି ଭୋଟ୍ ହେବା। ଆଇବା କାଲ ସକାଳ 7 ଭୋଟ୍ ମୁଲ ହୋଇକରି ସଞ୍ଜର 6 ତକ ଚାଲବା। ନିର୍ବାଚନକେ ସୁରୁଖୁରୁତି ପରିଚାଳନା ଲାଗି ସବୁ ରକମର ବ୍ୟବସ୍ଥା କରାଯାଇଛି ବୋଲି ନିର୍ବାଚନ ଆୟୋଗଙ୍କ ତରଫୁ ସୂଚନା ମିଳିଛି। ଇନ ଜଣେଇ ଦିଆଯାଇପାରେ ଯେ ଇ ସଂସଦୀୟ କ୍ଷେତ୍ରର 16 ଭୋଟର ଅଛନ୍। ଏଥିଲାଗି 1,67,000 ପୁଲିଂ ବୁଥ୍ କରାଯାଇଛି। ସୋନପୁରର ରାମେଶ୍ୱର ଷ୍ଟାଡିୟମଠାରେ ଆଜି ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶଟି ଦଳର ବରିଷ୍ଠ ନେତା ଆଉ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉଦ୍ବୋଧନ ଦେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ଉପରେ କହିଛନ୍। ଦେଶର ବିକାଶ ଲାଗି ଶ୍ରୀ ଶାହା ଲୋକମାନଙ୍କୁ ସଂକଳ୍ପ ନେବା ଲାଗି ଆହ୍ୱାନ ଦେଇଛନ୍। ଓଡ଼ିଶାର ବିକାଶ ଲାଗି ଲୋକସଭା ଆଉ ବିଧାନସଭାନୁ ବିଜେପି ପ୍ରାର୍ଥୀଙ୍କୁ ଚଳିତ ନିର୍ବାଚନଟି ଜିତାବାର ଲାଗି ସେ ନିବେଦନ କରିଛନ୍। ବିଜେପିର ପହିଲା ନିର୍ବାଚନୀ ସମାବେଶଟି ଉଦ୍ବୋଧନ ଦେଇକରି ଶ୍ରୀ ଶାହା କହିଛନ୍ତି ଯେ ଆଇବା ନିର୍ବାଚନ ବିଜେପିକେ ଜିତାବା। ରାଜ୍ୟ ଓ କେନ୍ଦ୍ରନ ବିଜେପି ସରକାର ଗଠନ କରିବା ଲାଗି ଶ୍ରୀ ଶାହା ଲୋକମାନଙ୍କୁ ଅନୁରୋଧ କରିଛନ୍। ବିଜୟ ସଂକଳ୍ପ ସମାବେଶଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଦଳର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଆର୍ ପଶ୍ଚିମ ଓଡ଼ିଶାର 4 ସଂସଦୀୟ କ୍ଷେତ୍ର ଲୋକସଭା ଆଉ ବିଧାନସଭାର ପ୍ରାର୍ଥୀମାନେ ଯୋଗ ଦେଇଥିଲେ। ବିଜେପିର ଇ ବିଜୟ ସଂକଳ୍ପ ସମାବେଶଟି ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ଅନୁଗୁଳ, ବୌଦ୍ଧ ଜିଲ୍ଲାରୁ ବହୁତ ସଂଖ୍ୟାତି ଲୋକମାନେ ସାମିଲ ହୋଇଥିଲେ। ରାଜ୍ୟ ସ୍ୱଚ୍ଛ, ମୁକ୍ତ ଆର୍ ଅବାଧ ନିର୍ବାଚନ ପରିଚାଳନା ଲାଗି ଅତିରିକ୍ତ 10 କମ୍ପାନୀ ତ୍ରିପୁରା ରାଜ୍ୟ ସଶସ୍ତ ପୁଲିସ୍ ବାହିନୀ ମୁତୟନ କରାଯିବା। ଏ ବାବଦେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫୁ ସୂଚନା ମିଳିଛି। ଇ ସଶସ୍ତ ପୁଲିସ୍ ବଲ୍ ସୁବର୍ଣ୍ଣପୁର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର ଆର୍ ଢେଙ୍କାନାଳ ଜିଲ୍ଲାର ମୁତୟନ ହେବେ। ଇ ସଶସ୍ତ ପୁଲିସ୍ ବଲ୍ ନିୟୋଜିତ ହୋଇଥିବା ଜାଗାମାନଙ୍କେ ମେ 1 ତାରିଖରୁ କାମମୁଲ କରିବେ। ଜବର ଖରାକେ ନଜରତି ରଖିକରି ଆଜିଠାରୁ ରାଜ୍ୟର ସ୍କୁଲମାନଙ୍କେ ଖରାଛୁଟି ମୁଲେଇଛି। ଛୁଟି ସମୟାତି ସବୁ ସରକାରୀ ଆଉ ସରକାରୀ ଅନୁଦାନ ପାଉଥିବା ସ୍କୁଲମାନଙ୍କେ ଶିକ୍ଷା ଆଉ ଶୈକ୍ଷିକ କାର୍ଯ୍ୟକ୍ରମ ଲାଗି ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଆଉ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକମାନଙ୍କ ଦେଖରେଖ ବିଦ୍ୟାଳୟ ପରିଚାଳନା କରାଯିବା। ଏଛେନ୍ ସ୍କୁଲମାନଙ୍କେ ନାଁ ଲେଖା ଚାଲିଛେ। ନାଁ ଲେଖା ସର୍ବାର୍ଥକ ସକାଳର 6:30 10 ତକ ସ୍କୁଲ ଅଫିସ ଖୋଲା ରହିବା। ରାଜ୍ୟ ଜବର ଖରାର ବଢ଼ୁଥିବାରୁ ଦିନକେ ଦିନ ଝାଉପିଟା ରୋଗୀଙ୍କ ଚିକିତ୍ସା ଲାଗି ଭୁବନେଶ୍ୱର ଏମ୍ସର ସ୍ୱତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍ ଖୋଲାଯାଇଛି। ସମ୍ଭାବ୍ୟ ଆପତ୍କାଳୀନ ପରିସ୍ଥିତିର ମୁକାବିଲା ଲାଗି ଏମ୍ସ ଭୁବନେଶ୍ୱରର ସ୍ୱତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍ ଖାସ୍ ସାହାଯ୍ୟ କରିବା ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍। ଆୟୁଷ ବିଭାଗ 6 ଥିବାର ଇ ସ୍ୱତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍ ଗଲା ହପ୍ତାହ କାମ କରୁଛେ ବୋଲି ଏମ୍ସର ମେଡିକାଲ ଅଧୀକ୍ଷକ ଡକ୍ଟର ଦିଲୀପ କୁମାର ପରିଡ଼ା ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଅତ୍କା ନ୍ୟାୟ ସମ୍ପନ୍ନ ପୂର୍ତ୍ତି ଲାଗି ମେଲେରିଆ ବିରୋଧୀ ଲଢ଼େଇକେ ତୁର୍ତ୍ତି କରବାର ବାର୍ତ୍ତା ନେଇକରି ଆଜି ବିଶ୍ୱ ମେଲେରିଆ ଦିବସ ପାଳନ କରାଯାଉଛି। 2008 ମସିହାନୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଜିର ଦିନକେ ମେଲେରିଆର ଭୟାବହତାକେ ନେଇକରି ଲୁକର ଭିତରେ ସଚେତନତା ସୃଷ୍ଟି କରବାର ଲାଗି ଇ ଦିବସ ପାଳନ କରାଯାଉଛି। ପୂର୍ତ୍ତିନ ମେଲେରିଆ ଗୋଟିଏ ଚିନ୍ତାଜନକ ସ୍ୱାସ୍ଥ୍ୟ ସମସ୍ୟା ହୋଇଛି। ମାଇ ଏନୋଫିଲିସ୍ ମଶା ଚାବଲେ ସାଧାରଣତଃ ମେଲେରିଆ ଜରେସି। ତଥ୍ୟ ଅନୁସାରେ ପୂର୍ତ୍ତିନ 2 ବର୍ଷ ଆଗରୁ 6,08,000 ଜନକର ମେଲେରିଆଥି ଜୀବନ ଯାଇଥିଲା। ଭାରତନ ରାଜ୍ୟମାନଙ୍କ ଭିତରେ ଓଡ଼ିଶାନ ସବୁନୁ ଅତ୍କା ମେଲେରିଆ ରୋଗୀ ଦେଖାଦେସନ୍। ଗଲା ବଛର ମେଲେରିଆ ଜର୍ଥି ଦେଶେ ପାଖାପାଖି 34 ଲକ୍ଷ ରୋଗୀ ଆକ୍ରାନ୍ତ ହୋଇଥିଲେ ଆର୍ ସେମାନଙ୍କ ଭିତରୁ 5,500 ରୋଗୀଙ୍କର ଜୀବନ ଯାଇଥିଲା। ଗଲା ବଛର ଓଡ଼ିଶାନ ପାଖାପାଖି 42,000 ଲୋକ ମେଲେରିଆ ଜର୍ଥି ଆକ୍ରାନ୍ତ ହୋଇଥିବାର ସରକାରୀ ସୂତ୍ରରୁ ଜଣାପଡ଼ିଛି। 2030 ମସିହା ତକ୍ ଦେଶକେ ସମ୍ପୂର୍ଣ୍ଣ ମେଲେରିଆ ମୁକ୍ତ କରବା ଲାଗି ଦମନ ଦୁର୍ଗମ ଇଲାକାନ ମେଲେରିଆ ନିରାକରଣ କାର୍ଯ୍ୟକ୍ରମ ସରକାରୀ ସ୍ତରଟି ଜାରି ରହିଛି। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ୱ ମେଲେରିଆ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାତ କୁମାର ଓଝା କାର୍ଯ୍ୟକ୍ରମଟି ଅଧ୍ୟକ୍ଷତା କରିକରି ବିଶ୍ୱ ମେଲେରିଆ ଦିବସ ପାଳନର ଉଦ୍ଦେଶ୍ୟ ଆର୍ ମେଲେରିଆ ଆୟତ କରିବାର ଉପରେ ଆଲୋଚନା କରିଥିଲେ। ଇ ବଛର ରଥଯାତ୍ରା ଲାଗି ଆଜି ପୁରୀନ 3 ନମ୍ବର ଖେପ ରଥକାଟ ପହଞ୍ଚିଛି। 3 ରଥ ତିଆରି ଲାଗି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଜଙ୍ଗଲନୁ 23 ଖଣ୍ଡ ଅସନ 40 ଫୁଟିଆ ଧୌରାକାଠ ପୁରୀ ଶ୍ରୀମନ୍ଦିର ରଥଖଲାନ ପହଞ୍ଚିଛି। 3 ରଥ ତିଆରି ଲାଗି 865 ଖଣ୍ଡ କାଠ ଦରକାର ହେସି। ପରମ୍ପରା ଅନୁସାରେ ପବିତ୍ର ରାମନବମୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଲାଗି ରଥକାଠ ଚିରା ଅନୁକୂଳ ହେସି। କଟକର ଖପୁରିଆନ ଥିବା ଜଙ୍ଗଲ ବିଭାଗର ସରକାରୀ କରତକଲଥି କାଠଚିରା ମୁଲିଛି। ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମହାପ୍ରଭୁଙ୍କର ଆଜ୍ଞାମାଲ ମାନିକରି ପହଞ୍ଚିବା ଋତୁରୁ ନୀତି ଅନୁସାରେ ପୂଜା କରାଯାଇକରି କାଠଚିରା କାମ ମୁଲ ହୋଇଥିଲା। ଆବା ମାସ ପବିତ୍ର ଅକ୍ଷୟ ତୃତୀୟାଥି ରଥ ତିଆରି କାମ ଅନୁକୂଳ କରାଯିବା। ସମ୍ବଲପୁର ଧନୁପାଲି ଥାନାର ଭତ୍ରାର ଶଙ୍କରମଠ ପାଖେ ଆଜି ଗୋଟିଏ ସଡ଼କ ଦୁର୍ଘଟଣାଟି ଜନକର ଜୀବନ ଯାଇଥିବା ବେଳେ ଆଉ 5 ଜଣ ଆହତ ହୋଇଛନ୍। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି। ଏମାନେ ଗୋଟିଏ ଅଟୋଥି ଯାଉଥିବା ବେଳେ ଗୋଟିଏ କାର୍ ସାଙ୍ଗେ ମୁହାଁମୁହିଁ ଧକ୍କା ହେବାନୁ ଅଟୋଟା ଉଲ୍ଟି ଯାଇକରି ଦୁର୍ଘଟଣା ଘଟିଥିଲା। ଆଇଆଇଏମ୍ ସମ୍ବଲପୁର ଆର୍ ଏନ୍ଏସ୍ସି ଏକାଡେମୀ ତରଫ ମ୍ୟାନେଜମେଣ୍ଟଟି ଏମ୍ବିଏଥି ନାଁ ଲେଖା ଲାଗି ଆବେଦନ ପ୍ରକ୍ରିୟା ମୁଲେଇଛି। ଆଇବା ମାସର 24 ତାରିଖ ତକ୍ ଅନ୍ଲାଇନ୍ଥି ଆବେଦନ କରାଯାଇପାରବା। ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଥାନାର ପାଢ଼େର ଡେମ୍ ପାଖର ଜଙ୍ଗଲନ ଆଜି ସୁରକ୍ଷାକର୍ମୀ ଆର୍ ମାଓବାଦୀମାନଙ୍କ ଭିତରେ ଗୁଲିମରାଥି 2 ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। କମ୍ବିଂ ଅପରେସନ୍ ବେଳେ ଏସ୍ଓଜି ଯବାନ ଆର୍ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏବତକ୍ ସୁରକ୍ଷାବଳ ତରଫ କମ୍ବିଂ ଅପରେସନ୍ ଜାରି ରହିଛି ବୋଲି ବୌଦ୍ଧ ସମ୍ଭାଦଦାତା ଜଣାଇଛନ୍ତି। ଦେବଗଡ଼ ଜିଲ୍ଲା ପ୍ରଶାସନ ତରଫ ସାଧାରଣ ନିର୍ବାଚନ ଲାଗି 40 ସଖୀ ବୁଥ୍ ଲାଗି ନିୟୋଜିତ ହୋଇଥିବାର ମହିଳା ପୁଲିଂ ଆଉ ପ୍ରିଜାଇଡିଂ ଅଫିସରମାନଙ୍କର ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ମତଦାନ କାମକେ ସରଳ ଆଉ ନିର୍ଭୁଲ କରବାର ଲାଗି ମହିଳା ପୁଲିଂ ଅଧିକାରୀମାନଙ୍କୁ ତାଲିମ ଦିଆଯାଇଥିଲା। ଜିଲ୍ଲାପାଳ ଆର୍ ଜିଲ୍ଲା ନିର୍ବାଚନ ଅଧିକାରୀ ସୁମେଶ କୁମାର ଉପାଧ୍ୟାୟଙ୍କ ଦେଖରେଖ ହୋଇଥିବା ଇ ଶିବିରଟି 28 ଜଣ ମହିଳା ପ୍ରିଜାଇଡିଂ ଅଫିସର 45 ଜଣ ମହିଳା ପୁଲିଂ ଅଧିକାରୀଙ୍କୁ ନିର୍ଭୁଲ ଭାବେ ନିର୍ବାଚନ ଦାୟିତ୍ୱ ତୁଲାବାରକେ ତାଲିମ ଦିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫ ହେଉଥିବା ଯୁକ୍ତ 2 ପରୀକ୍ଷାର ଅନ୍ଲାଇନ୍ ଖାତା ଦେଖା ଶେଷ ହୋଇଛି। ଅଫ୍ଲାଇନ୍ ଖାତା ଦେଖା ଆଜି ଶେଷ ହେବା ବୋଲି ପରିଷଦ ତରଫ କୁହାଯାଇଛି। ଆବାକାଲିନୁ ପରୀକ୍ଷାଫଲ ବାହାରବାର ଲାଗି ପଦକ୍ଷେପ ନିଆଯିବା। ମେ ମାସ 2 ନମ୍ବର ହପ୍ତାହ ଆଡ଼େ ପରୀକ୍ଷାଫଲ ବାହାରବା ବୋଲି ବିଭାଗ ତରଫ କୁହାଯାଇଛି। ସିମ୍ଲିପାଲ ଜଙ୍ଗଲ ନିଆଁ ଲାଗବାର ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଆଇ ନଜର ରଖିଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁଶାନ୍ତ ନନ୍ଦ କହିଛନ୍ତି। ଏହି ଜଙ୍ଗଲଟି ପରୀକ୍ଷାମୂଳକ ଭାବେ 6 ଏଆଇ କ୍ୟାମେରା ବ୍ୟବହାର ହେଉଛି। ନିଆଁ ଲାଗବାର ଖିନ୍ କ୍ୟାମେରାଟି ଜଙ୍ଗଲ ବିଭାଗ ଖବର ଠୋଲ କରିପାରୁଛି। ପଛେ ସାତକୋଶିଆ ସହିତ ରାଜ୍ୟର ଭିନ୍ ଭିନ୍ ଜଙ୍ଗଲଟି ଏଆଇ କ୍ୟାମେରା ବ୍ୟବହାର କରାଯିବା ବୋଲି ଶ୍ରୀ ନନ୍ଦ କହିଛନ୍ତି। ରାଜ୍ୟ ଜବର ଖରା ଜାରି ରହିଛି। ଆଜି ରାଜ୍ୟର ସବୁନୁ ଅତ୍କା ତାତି ଝାରସୁଗୁଡ଼ାନ 43.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। 22 ସହନ ଦିନର ତାତି 42 ଡିଗ୍ରୀନୁ ଜହଦ ଥିବାର ବେଳେ 33 ସହନ 40 ଡିଗ୍ରୀନୁ ଅତ୍କା ରେକର୍ଡ କରାଯାଇଥିଲା। ଇତାର ସହିତ ଆଇବା 4 ଦିନ ଭିତରେ ରାଜ୍ୟର ବହୁତରେ ଜାଗାନ ଦିନର ତାପମାତ୍ରା 4-6 ଡିଗ୍ରୀ ତକ୍ ବଢ଼ବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। ବ୍ରହ୍ମପୁର କଲାହାଣ୍ଡି ନବରଙ୍ଗପୁର ଆର୍ କୋରାପୁଟ ଲୋକସଭା କ୍ଷେତ୍ର ଲାଗି ଆଜି ସରିଲା ନାମାଙ୍କନ ପତ୍ର ଦାଖଲ। ଆଇବାକାଲ 2 ନମ୍ବର କ୍ଷେପେ ଦେଶର 88 ଆସନ ଲାଗି ହେବା ଭୋଟ। ସୋନପୁରନ ବିଜେପି ବିଜୟ ସଂକଳ୍ପ ସମାବେଶଟି ଯୋଗଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଦେଶର ବିକାଶ ଲାଗି ସଂକଳ୍ପ ନେବାରକେ ଲୋକମାନଙ୍କୁ ଦେଲେ ଆହ୍ୱାନ। ମେଲେରିଆ ବିରୋଧୀ ଲଢ଼େଇକେ ତୁର୍ତ୍ତି କରବାର ବାର୍ତ୍ତାକେ ନେଇକରି ଆଜି ପାଳନ ହେଉଛି ବିଶ୍ୱ ମେଲେରିଆ ଦିବସ। ଆହୁରି ରାଜ୍ୟ ଜାରି ରହିଛି ଜବର ଖରା। ଝାରସୁଗୁଡ଼ାନ ରେକର୍ଡ କରାଯାଇଛି ସବୁନୁ ଜହଦାତି 43.8 ଡିଗ୍ରୀ ସେଲ୍ସିୟସ୍। ଆଜି ଆଞ୍ଚଳିକ ଖବର ହିଣୁ ଶେଷ ହେଲା।